ആകാശവാണി ସମ୍ବାଦ ପଢ଼ୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ଷଷ୍ଠ ବିମ୍ଷ୍ଟେକ୍ ସମ୍ମିଳନୀରେ ଯୋଗଦେବା ପାଇଁ ଆସନ୍ତାକାଲି ଥାଇଲାଣ୍ଡ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। ସରକାର ୱାକଫ୍ ବୋର୍ଡକୁ ସମାବେଶୀ ଓ ଧର୍ମନିରପେକ୍ଷ କରିବାକୁ ଚାହୁଁଛନ୍ତି କହିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ। ଦେଶରେ 728 ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପ୍ରତିଷ୍ଠା ଲାଗି ସରକାରଙ୍କ ଲକ୍ଷ୍ୟ। ଗଭର୍ଣ୍ଣମେଣ୍ଟ ଇ ମାର୍କେଟ୍ ପ୍ଲେସ୍ ଦ୍ୱାରା ପ୍ରସ୍ତୁତ ଷ୍ଟାର୍ଟଅପ୍ ମହାକୁମ୍ଭର ଦ୍ୱିତୀୟ ସଂସ୍କରଣ ଆସନ୍ତାକାଲି ନୂଆଦିଲ୍ଲୀରେ ହେବ ଶୁଭାରମ୍ଭ। ଏବଂ ଆଇପିଏଲ୍ରେ ଆଜି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ଆଉ କିଛି ସମୟ ପରେ ହେବ ମୁକାବିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଷଷ୍ଠ ବିମ୍ଷ୍ଟେକ୍ ସମ୍ମିଳନୀରେ ଯୋଗଦେବା ଲାଗି ଆସନ୍ତାକାଲି ସକାଳେ ଥାଇଲାଣ୍ଡ ଗସ୍ତ କରିବେ। 2016 ଓ 2019 ମସିହା ପରେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଆସନ୍ତାକାଲି ଦୁଇଦିନିଆ ଥାଇଲାଣ୍ଡ ଗସ୍ତରେ ଯାଉଛନ୍ତି। ଗସ୍ତ ଅବସରରେ ଶ୍ରୀ ମୋଦି ଆସନ୍ତାକାଲି ଥାଇଲାଣ୍ଡ ପ୍ରତିପକ୍ଷ ପିଟୋଙ୍ଗଟନ୍ ସିନାୱାତ୍ରାଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ଉଭୟ ନେତା ବୈଷୟିକ ଓ ବିଭିନ୍ନ ଆଞ୍ଚଳିକ ପ୍ରସଙ୍ଗରେ ଆଲୋଚନା ସହିତ ଭାରତ ଓ ଥାଇଲାଣ୍ଡ ମଧ୍ୟରେ ସହଭାଗୀ ସମ୍ପର୍କ ଉପରେ ସମୀକ୍ଷା କରିବେ ବୋଲି କୁହାଯାଉଛି। ଲୋକସଭାରେ ୱାକଫ୍ ସଂଶୋଧନ ବିଲ୍ ଉପରେ ଆଜି ଆଲୋଚନା ହୋଇଛି। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଏହି ବିଲ୍ ଆଗତ କରି କହିଛନ୍ତି ମୁସଲମାନଙ୍କ ଧର୍ମୀୟ କାର୍ଯ୍ୟଧାରା ସହ ଏହାର କୌଣସି ସମ୍ପର୍କ ନାହିଁ, ଏହା କେବଳ ୱାକଫ୍ ବୋର୍ଡର ସମ୍ପତ୍ତି ସହିତ ଜଡ଼ିତ। ସରକାର ୱାକଫ୍ ବୋର୍ଡକୁ ସମାବେଶୀ ଓ ଧର୍ମନିରପେକ୍ଷ କରିବାକୁ ଚାହୁଁଛନ୍ତି। ଏହି ବିଲ୍ ମସ୍ଜିଦ୍ଗୁଡ଼ିକର ପରିଚାଳନା ପାଇଁ ଉଦ୍ଦିଷ୍ଟ ନୁହେଁ ବୋଲି ଶ୍ରୀ ରିଜିଜୁ ସ୍ୱଷ୍ଟ କରିଛନ୍ତି। ଏହି ବିଧେୟକ ଦ୍ୱାରା ପିଛିଲା ଭାବେ କୌଣସି ସଂଶୋଧନ ହେବ ନାହିଁ ଏବଂ କାହାର ସମ୍ପତ୍ତି ଜବତ କରିବା ଏହାର ଉଦ୍ଦେଶ୍ୟ ନୁହେଁ ବୋଲି ମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି ଏହି ବିଲ୍ ଅନୁଯାୟୀ ୱାକଫ୍ ବୋର୍ଡରେ ବିଭିନ୍ନ ବର୍ଗର ମୁସଲମାନ, ମହିଳା ଏବଂ ଅନ୍ୟ ଅଂଶୀଦାର ପ୍ରତିନିଧି ସଦସ୍ୟ ରହିବେ। ବିଲ୍କୁ ନେଇ ବିରୋଧୀ ଦଳ ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ସେ କହିଛନ୍ତି 2013 ୟୁପିଏ ଶାସନ ସମୟରେ ୱାକଫ୍ ଆଇନରେ ହୋଇଥିବା ସଂଶୋଧନ ଅନ୍ୟ ଆଇନଗୁଡ଼ିକ ଉପରେ ଅଧିକ ପ୍ରଭାବ ପକାଇଥିଲା। କଂଗ୍ରେସ ଶାସନ ସମୟରେ ଦିଲ୍ଲୀର ପ୍ରମୁଖ ଅଞ୍ଚଳରେ ଥିବା ମୋଟ 123 ସମ୍ପତ୍ତି ଦିଲ୍ଲୀ ୱାକଫ୍ ବୋର୍ଡକୁ ହସ୍ତାନ୍ତର କରାଯାଇଥିଲା ବୋଲି ସେ କହିଛନ୍ତି। ଯୁଗ୍ମ ସଂସଦୀୟ କମିଟି ବିଭିନ୍ନ କ୍ଷେତ୍ରରୁ ମତାମତ ଗ୍ରହଣ କରିବା ପରେ ସେମାନଙ୍କର ସୁପାରିଶ ସରକାରଙ୍କୁ ପ୍ରଦାନ କରିଛନ୍ତି ବୋଲି ଶ୍ରୀ ରିଜିଜୁ ଗୃହରେ କହିଛନ୍ତି। ବିଶ୍ୱରେ ଭାରତର ସର୍ବାଧିକ ୱାକଫ୍ ସମ୍ପତ୍ତି ରହିଥିବାବେଳେ ମୁସଲମାନମାନେ ଏଠାରେ କାହିଁକି କରିବ ବୋଲି ଶ୍ରୀ ରିଜିଜୁ ପ୍ରଶ୍ନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ସେ ମୁସଲମାନ ୱାକଫ୍ ଉଚ୍ଛେଦ ବିଲ୍ 2024 ମଧ୍ୟ ଆଗତ କରିଥିଲେ। ଆଲୋଚନାରେ ଭାଗ ନେଇ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି କ୍ୟାବିନେଟ୍ ଦ୍ୱାରା ଅନୁମୋଦିତ ଯୁଗ୍ମ ସଂସଦୀୟ କମିଟିରେ ବିସ୍ତୃତ ଆଲୋଚନା ପରେ ଏହାକୁ ଆଗତ କରାଯାଇଛି।
ୱାକଫ୍ ମେ କୋଇ ଗୈର ଇସ୍ଲାମିକ ସଦସ୍ୟ ଆଏଗା ହି ନହିଁ, ଏ ସ୍ପଷ୍ଟତା ସମଝ ଲିଜି, ନା ମୁତାବଲି ଗୈର ଇସ୍ଲାମିକ ହୋଗା, ନା ୱାକିଫ୍ ଗୈର ଇସ୍ଲାମିକ ହୋଗା। ଯୋ ଧାର୍ମିକ ସଂସ୍ଥାଓ କା ସଞ୍ଚାଳନ କରତେ ହୈ ଉସମେ କୋଇ ଗୈର ମୁସଲିମ ବ୍ୟକ୍ତି ରଖନେ କା ପ୍ରାବଧାନ କିଆ ଭି ନହିଁ ହୈ।
ଆଲୋଚନା ଆରମ୍ଭ କରି କଂଗ୍ରେସ ସଦସ୍ୟ ଗୌରବ ଗୋଗୋଇ ଏହି ବିଧେୟକ ମାଧ୍ୟମରେ ସରକାର ଲୋକଙ୍କୁ ବିଭ୍ରାନ୍ତ କରୁଥିବା କହିଛନ୍ତି। ଏହି ବିଲ୍ ମାଧ୍ୟମରେ ସରକାର ସମ୍ବିଧାନକୁ ଦୁର୍ବଳ କରିବାକୁ ଚାହୁଁଛନ୍ତି ବୋଲି ଶ୍ରୀ ଗୋଗୋଇ କହିଛନ୍ତି। ସମାଜବାଦୀ ପାର୍ଟି ସଦସ୍ୟ ଅଖିଳେଶ ଯାଦବ କହିଛନ୍ତି ଦରଦାମ ବୃଦ୍ଧି, ବେକାରୀ ସମସ୍ୟା, ବିମୁଦ୍ରୀକରଣ ଓ ଅନ୍ୟାନ୍ୟ କ୍ଷେତ୍ରର ବିଫଳତାକୁ ଢାଙ୍କିବା ପାଇଁ ସରକାର ଏହି ବିଲ୍ ଆଣିଛନ୍ତି। ଆଲୋଚନାରେ ଅଂଶଗ୍ରହଣ କରି ବିଜେପି ସଦସ୍ୟ ରବିଶଙ୍କର ପ୍ରସାଦ କହିଛନ୍ତି ଏହି ଦେଶ ଉଭୟ ହିନ୍ଦୁ ଓ ମୁସଲମାନଙ୍କୁ ସମାନ ଦୃଷ୍ଟିରେ ଦେଖିଥାଏ। ବିତର୍କ ବେଳେ ସମ୍ବିଧାନର ଧାରାକୁ ବିରୋଧୀ ଦଳଗୁଡ଼ିକ ନିଜକୁ ସୁହାଇଲା ଭଳି ବ୍ୟାଖ୍ୟା କରୁଛନ୍ତି ବୋଲି ଶ୍ରୀ ପ୍ରସାଦ ଅଭିଯୋଗ କରିଛନ୍ତି। ତେଲୁଗୁଦେଶମ ପାର୍ଟିର ସଦସ୍ୟ କ୍ରିଷ୍ଣା ପ୍ରସାଦ ତେନିଟି ଓ ସଂଯୁକ୍ତ ଜନତା ଦଳର ସଦସ୍ୟ ତଥା କେନ୍ଦ୍ରମନ୍ତ୍ରୀ ରାଜୀବ ରଞ୍ଜନ ସିଂହ ଲଲନ ବିଧେୟକକୁ ସମର୍ଥନ କରିଛନ୍ତି। ଦେଶରେ 728 ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପ୍ରତିଷ୍ଠା କରିବା ଲାଗି ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ଆଜି ରାଜ୍ୟସଭାରେ ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଦୁର୍ଗା ଦାସ ଉଇକେ କହିଛନ୍ତି। ଏକ ଲିଖିତ ଉତ୍ତରରେ ସେ କହିଛନ୍ତି ଏହାଦ୍ୱାରା 350,000 ତଫସିଲଭୁକ୍ତ ଜନଜାତି ଛାତ୍ରଛାତ୍ରୀ ଉପକୃତ ହୋଇପାରିବେ। ଅଦ୍ୟାବଧି ମଞ୍ଜୁରୀପ୍ରାପ୍ତ 721 ବିଦ୍ୟାଳୟ ମଧ୍ୟରୁ 477 ବିଦ୍ୟାଳୟ କାର୍ଯ୍ୟକ୍ଷମ ରହିଛି। ସୂଚନାଯୋଗ୍ୟ 2018-19 ଶିକ୍ଷାବର୍ଷଠାରୁ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଯୋଜନା ଆରମ୍ଭ ହୋଇଥିଲା। ଏହି ଯୋଜନାରେ 50% ଅଧିକ ତଥା ଅନ୍ୟୁନ 20,000 ଆଦିବାସୀ ଜନସଂଖ୍ୟା ଥିବା ଦେଶର ପ୍ରତ୍ୟେକ ବ୍ଲକରେ ଏଭଳି ବିଦ୍ୟାଳୟ ପ୍ରତିଷ୍ଠା ଲାଗି ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ର ସରକାର ଅନ୍ୟାନ୍ୟ ସରକାରୀ ସଂସ୍ଥା ସହ ମିଶି ବିଭିନ୍ନ ପ୍ରକାର ପଦକ୍ଷେପ ନେଉଛନ୍ତି ଯେଉଁଥିରେ ଆଦିବାସୀ ଛାତ୍ରଛାତ୍ରୀମାନେ ଡିଜିଟାଲ ଓ ଦକ୍ଷତା ଭିତ୍ତିକ ଶିକ୍ଷା ପାଇପାରୁଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ଉଇକେ କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଗଭର୍ଣ୍ଣମେଣ୍ଟ ଇ ମାର୍କେଟ୍ ପ୍ଲେସ୍ ଜିଇଏମ୍ ଦ୍ୱାରା ପ୍ରସ୍ତୁତ ଷ୍ଟାର୍ଟଅପ୍ ମହାକୁମ୍ଭର ଦ୍ୱିତୀୟ ସଂସ୍କରଣ ଆସନ୍ତାକାଲି ନୂଆଦିଲ୍ଲୀର ଭାରତ ମଣ୍ଡପମ୍ରେ ଶୁଭାରମ୍ଭ ହେବ। ଏହି ତିନିଦିନିଆ କାର୍ଯ୍ୟକ୍ରମରେ ଷ୍ଟାର୍ଟଅପ୍ଗୁଡ଼ିକୁ ଜିଇଏମ୍ ଜରିଆରେ ସେମାନଙ୍କର ଉତ୍ପାଦ ବିକ୍ରୟ କରିବା ନିମନ୍ତେ ସମସ୍ତ ସହାୟତା ପ୍ରଦାନ କରାଯିବ। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି, ଷ୍ଟାର୍ଟଅପ୍ଗୁଡ଼ିକ ସେମାନଙ୍କର ଉତ୍ପାଦ ଓ ସେବାକୁ ବିକ୍ରୟ କରିବା ଲାଗି ଏହି ମଞ୍ଚ ସରକାରୀ ଓ ବେସରକାରୀ ବିକ୍ରେତାଙ୍କ ସହ ବଜାରଭିତ୍ତିକ ପ୍ରତ୍ୟକ୍ଷ ଆଲୋଚନାର ସୁଯୋଗ ସୃଷ୍ଟି କରିବ। ଏହି ମହାକୁମ୍ଭରେ 3000ରୁ ଅଧିକ ଷ୍ଟାର୍ଟଅପ୍, 1000ରୁ ଅଧିକ ଇନ୍କ୍ୟୁବେଟର ଓ 10ଟି ପ୍ରମୁଖ କ୍ଷେତ୍ରର ଶିଳ୍ପୋଦ୍ୟୋଗୀଙ୍କୁ ଏକତ୍ରିତ କରିବ। ଏହି କାର୍ଯ୍ୟକ୍ରମ ସମୟରେ ଜିଏମ୍ ନେତୃତ୍ୱରେ ବିଭିନ୍ନ ବୈଠକରେ ଷ୍ଟାର୍ଟଅପ୍ଗୁଡ଼ିକ ପାଇଁ ସରକାରୀ କ୍ରୟ କ୍ଷେତ୍ରରେ ରହିଥିବା ସୁଯୋଗ ସମ୍ପର୍କରେ ଆଲୋଚନା କରାଯିବ। ସ୍ୱତନ୍ତ୍ର ଅଧିବେଶନ ଜରିଆରେ ଷ୍ଟାର୍ଟଅପ୍ଗୁଡ଼ିକୁ ସରକାରୀ କ୍ରୟ କ୍ଷେତ୍ରରେ ସେମାନଙ୍କର ବ୍ୟବସାୟ ବୃଦ୍ଧି କରିବା ପାଇଁ ବିଶେଷ ଜ୍ଞାନ ପ୍ରଦାନ କରିବ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆସନ୍ତା 7 ଓ 8 ତାରିଖରେ ଜାମ୍ମୁ କାଶ୍ମୀର ଗସ୍ତରେ ଯାଇ ସୁରକ୍ଷା ସ୍ଥିତିର ସମୀକ୍ଷା କରିବେ। ଏହି ଅବସରରେ ଶ୍ରୀ ଶାହାଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହେବା ସହ ପରିସ୍ଥିତି ନେଇ ବିସ୍ତୃତ ଆଲୋଚନା ହେବ। ମନ୍ତ୍ରୀ ଶ୍ରୀ ଶାହା ପୁଲିସ୍, କେନ୍ଦ୍ରୀୟ ସଶସ୍ତ୍ର ପୁଲିସ୍ ବାହିନୀ ଏବଂ ଗୁଇନ୍ଦା ସଂସ୍ଥାର ବରିଷ୍ଠ ଅଧିକାରୀମାନଙ୍କ ସହ ଏହି ବୈଠକରେ ମତ ବିନିମୟ କରିବେ। ଆତଙ୍କବାଦ ବିରୋଧୀ ଅଭିଯାନ, ସୀମାପାର ଅନୁପ୍ରବେଶ ଏବଂ ଜାମ୍ମୁ କାଶ୍ମୀରର ସାମଗ୍ରିକ ସୁରକ୍ଷା ଉପରେ ବୈଠକରେ ଆଲୋଚନା ହେବାର ଆଶା କରାଯାଉଛି। ଏହି ଗସ୍ତ ଅବସରରେ ସ୍ୱରାଷ୍ଟ୍ରମନ୍ତ୍ରୀ ଆନ୍ତର୍ଜାତିକ ସୀମାର ଆଗୁଆ ଅଞ୍ଚଳ ଗସ୍ତ କରି ସୁରକ୍ଷା ବ୍ୟବସ୍ଥାର କ୍ଷେତ୍ରୀୟ ସମୀକ୍ଷା କରିବାର କାର୍ଯ୍ୟସୂଚୀ ରହିଛି। ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା କହିଛନ୍ତି, ସ୍ୱରାଷ୍ଟ୍ରମନ୍ତ୍ରୀ ଏହି ଗସ୍ତ ଅବସରରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ କରିବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା 7 ତାରିଖରୁ 4 ଦିନିଆ ପର୍ତ୍ତୁଗାଲ ଓ ସ୍ଲୋଭାକିଆ ଗସ୍ତରେ ଯିବେ। ଗସ୍ତ ଅବସରରେ ରାଷ୍ଟ୍ରପତି ପର୍ତ୍ତୁଗାଲର ରାଷ୍ଟ୍ରପତି ମାର୍ସେଲୋ ରିବେଲୋ ଡି ସୌଜାଙ୍କ ସହ ପ୍ରତିନିଧିସ୍ତରୀୟ ଆଲୋଚନାରେ ଅଂଶଗ୍ରହଣ କରିବେ। ଶ୍ରୀମତୀ ମୁର୍ମୁ ପର୍ତ୍ତୁଗାଲର ପ୍ରଧାନମନ୍ତ୍ରୀ ଲୁଇସ୍ ମଣ୍ଟେନେଗ୍ରୋ ଓ ଭାରତୀୟ ଆସେମ୍ବିର ଅଧ୍ୟକ୍ଷ ଜୋସ୍ ପେଡ୍ରୋ ଆଗୁଆର ବ୍ୟାକ୍ରୋଙ୍କୁ ମଧ୍ୟ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। 27 ବର୍ଷ ପରେ ଭାରତୀୟ ରାଷ୍ଟ୍ରପତିଙ୍କର ଏହା ପର୍ତ୍ତୁଗାଲ ଗସ୍ତ ବୋଲି ଜଣାପଡ଼ିଛି। ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ କୂଟନୈତିକ ସମ୍ପର୍କର 50 ବର୍ଷ ପୂର୍ତ୍ତି ଅବସରରେ ଶ୍ରୀମତୀ ମୁର୍ମୁଙ୍କର ଏହି ଗସ୍ତ କାର୍ଯ୍ୟକ୍ରମ କରାଯାଇଛି। ଏହି ଗସ୍ତ ଉଭୟ ଦେଶ ମଧ୍ୟରେ ସମ୍ପର୍କକୁ ଆହୁରି ସୁଦୃଢ଼ କରିବ ବୋଲି ଆଶା କରାଯାଉଛି। ପର୍ତ୍ତୁଗାଲ ଗସ୍ତ ଶେଷ କରି ଶ୍ରୀମତୀ ମୁର୍ମୁ ଆସନ୍ତା 9 ତାରିଖରେ 2 ଦିନିଆ ପାଇଁ ସ୍ଲୋଭାକିଆ ଯିବେ। ସେଠାରେ ଶ୍ରୀମତୀ ମୁର୍ମୁ ସ୍ଲୋଭାକିଆ ରାଷ୍ଟ୍ରପତି ପିଟର ପେଲେଗ୍ରିନ୍ ଏବଂ ପ୍ରଧାନମନ୍ତ୍ରୀ ରବର୍ଟ ପିକୋଙ୍କ ସହ ସାକ୍ଷାତ ଆଲୋଚନା କରିବେ। ସେ ମଧ୍ୟ ସ୍ଲୋଭାକିଆ ଜାତୀୟ ପରିଷଦର ବାଚସ୍ପତିଙ୍କୁ ସାକ୍ଷାତ କରିବେ। 29 ବର୍ଷ ପରେ ଭାରତୀୟ ରାଷ୍ଟ୍ରପତି ଭାବେ ଶ୍ରୀମତୀ ମୁର୍ମୁ ସ୍ଲୋଭାକିଆ ଗସ୍ତ କରୁଛନ୍ତି। ସ୍ଲୋଭାକିଆରେ ଶ୍ରୀମତୀ ମୁର୍ମୁ ପ୍ରବାସୀ ଭାରତୀୟଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଭାରତ 2024-25 ଆର୍ଥିକ ବର୍ଷରେ 1681 ରେଳ ଇଞ୍ଜିନ୍ ନିର୍ମାଣ କରି ଏ କ୍ଷେତ୍ରରେ ଯୁକ୍ତରାଷ୍ଟ୍ର ଆମେରିକା ଓ ୟୁରୋପକୁ ପଛରେ ପକାଇଦେଇଛି। ରେଳ ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି, 2023-24 ଆର୍ଥିକ ବର୍ଷରେ ଦେଶରେ 1472 ରେଳ ଇଞ୍ଜିନ୍ ନିର୍ମାଣ କରାଯାଇଥିବା ବେଳେ 2024-25 ଆର୍ଥିକ ବର୍ଷରେ 19% ଅଧିକ ଇଞ୍ଜିନ୍ ନିର୍ମାଣ କରାଯାଇପାରିଛି। 1681 ରେଳ ଇଞ୍ଜିନ୍ ନିର୍ମାଣ କରାଯାଇ ଦେଶ ଏ କ୍ଷେତ୍ରରେ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି। 2014 ପରେ ଗତ 10 ବର୍ଷ ମଧ୍ୟରେ ଦେଶରେ 9168 ରେଳ ଇଞ୍ଜିନ୍ ନିର୍ମାଣ କରାଯାଇଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଭାରତ ଜାପାନ ମଧ୍ୟରେ 7ମ ସାମୁଦ୍ରିକ ବ୍ୟାପାର ଆଲୋଚନା ଆଜି ଟୋକିଓଠାରେ ଅନୁଷ୍ଠିତ ହୋଇଛି। ବିଶ୍ୱର କଲ୍ୟାଣ ଓ ସମାବେଶୀ ବିକାଶ ପାଇଁ ନିରବଚ୍ଛିନ୍ନ ଅନୁକୂଳ ସାମୁଦ୍ରିକ ପରିବେଶ ସୃଷ୍ଟି କରିବା ସମ୍ପର୍କରେ ଦୁଇ ଦେଶ ମଧ୍ୟରେ ଆଜି ଆଲୋଚନା ହୋଇଛି। ସାମୁଦ୍ରିକ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ଥିବା ସହଯୋଗୀ ପଦକ୍ଷେପଗୁଡ଼ିକ ଉପରେ ଆଲୋଚନା ସମୟରେ ସମୀକ୍ଷା ହୋଇଥିଲା। ସାମୁଦ୍ରିକ କ୍ଷେତ୍ରରେ ସଚେତନତା ସୃଷ୍ଟି କରିବା, ବେଆଇନ ସାମୁଦ୍ରିକ କାର୍ଯ୍ୟକଳାପକୁ ରୋକିବା, ଏ କ୍ଷେତ୍ରରେ ସାମର୍ଥ୍ୟ ବିକାଶ କରିବା ଆଦି ପ୍ରସଙ୍ଗରେ ଦୁଇ ଦେଶ ସହମତ ହୋଇଛନ୍ତି। ଖେଳ ଖବର। ଆଇପିଏଲ୍ରେ ଆଜି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ଆଉ କିଛି ସମୟ ପରେ ମୁକାବିଲା ହେବ। ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମ୍ଠାରେ ଅନୁଷ୍ଠିତ ହେବାକୁ ଥିବା ଏହି ମ୍ୟାଚ୍ରେ ଟସ୍ ଜିତି ଗୁଜରାଟ ଟାଇଟନ୍ସ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଷଷ୍ଠ ବିମ୍ଷ୍ଟେକ୍ ସମ୍ମିଳନୀରେ ଯୋଗଦେବା ପାଇଁ ଆସନ୍ତାକାଲି ଥାଇଲାଣ୍ଡ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। ସରକାର ୱାକଫ୍ ବୋର୍ଡକୁ ସମାବେଶୀ ଓ ଧର୍ମ ନିରପେକ୍ଷ କରିବାକୁ ଚାହୁଁଛନ୍ତି କହିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ। ଦେଶରେ 728 ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପ୍ରତିଷ୍ଠା ଲାଗି ସରକାରଙ୍କ ଲକ୍ଷ୍ୟ। ଗଭର୍ଣ୍ଣମେଣ୍ଟ ଇ ମାର୍କେଟ୍ ପ୍ଲେସ୍ ଦ୍ୱାରା ପ୍ରସ୍ତୁତ ଷ୍ଟାର୍ଟଅପ୍ ମହାକୁମ୍ଭର ଦ୍ୱିତୀୟ ସଂସ୍କରଣ ଆସନ୍ତାକାଲି ନୂଆଦିଲ୍ଲୀରେ ହେବ ଶୁଭାରମ୍ଭ। ଏବଂ ଆଇପିଏଲ୍ରେ ଆଜି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ଆଉ କିଛି ସମୟ ପରେ ହେବ ମୁକାବିଲା। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏୟାର ଡଟ୍ ଜିଓଭି ଡଟ୍ ଆଇଏନ୍ ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ।